ମୋ ନାଁ କାମିନୀ ବାଳା ଷଡଙ୍ଗୀ, ମୁଣ୍ଡା 138 ନମ୍ବର ୱାର୍ଡର। ଆମର ଡ୍ରେନ ଆଗରୁ ସୁବିଧା ନଥିଲା, ଏବେ ଡ୍ରେନ କାମ ହେଲା, ସବୁ ଆମେ ସୋଲାର ଲାଇନ କି କନେକ୍ସନ କରିଥିଲୁ କରିଛୁ। ବହୁତ ଲୋକ କହିଲେ ଆମେ ଡ୍ରେନ କୁ କନେକ୍ସନ କରିଦେବୁ, ଆଉ ସଫା କରିବାକୁ ପଡିବନି, ତେଣୁ ଆମେ ଜଗି ରଖିଲୁ, କାହାରିକି ଡ୍ରେନ କୁ କନେକ୍ସନ କରିବା ପାଇଁ ଦେଲୁ ନାହିଁ। ଏବେ ସମସ୍ତଙ୍କ ସେ ସୋଲାର ଲାଇନ କନେକ୍ସନ ଅଛି, ଡ୍ରେନ ଆମର ସେମିତି ପାଣି ଫାଣି ଧଳା ହଉଛି ଖାଲି, ଆଉ ସୋଲାର ଲାଇନ ଯୋଉ ଲାଟିନ କନେକ୍ସନ କାହାର ନାହିଁ ଆଉ।